आकाशवाणी संबलपुर जुहार आंचलिक खबर पढ़ुचन तर्पण कुमार प्रधान। संबलपुर पाणिपाग विभाग कार्यालयठाने अत्याधुनिक ज्ञानकौशल डपलर राडार खंजाजीवा राजस्व विपर्यय परिचालना मंत्री सुरेश पूजारी सहर पाखर जमादारपल्ली एयारस्ट्रिप पाखे थिबार पाणिपाग विभाग कार्यालयठाने आज राडार शुभारंभ करबे। पाखापाखि 5 कोटी टंका खर्चाथी तैयार हेबारके थिबार राडार संबलपुर इलाकानु पाणिपागके नेइकरि सठिक आउ तुर्ती सूचना देबा बोली पाणिपाग विभाग तरफु कहाजाइछि। ଭାରତୀୟ ରେଲ୍ ବିଭାଗ ତରଫ ନୂଆଦିଲ୍ଲୀଠାରେ ଗଲାକାଲ 69 ନମ୍ଘର ଅତି ବିଶିଷ୍ଟ ରେଲ୍ ସେବା ପୁରସ୍କାର 2024 ସମାରୋହ ହୋଇଯାଇଛି। ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ଉତ୍କର୍ଷ ସେବା ଲାଗି 101 ଜଣ ରେଲ୍ ଅଧିକାରୀ ଆର୍ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍। ଏଥିପୂର୍ବତଟ ରେଲପଥକେ 4 ପୁରସ୍କାର ମିଳିଛି। ଉତ୍କର୍ଷ ସେବା ଲାଗି ପୂର୍ବତଟ ରେଲପଥ ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ଏନ୍ ହରିପ୍ରିୟା, ପ୍ରୋଟୋକଲ୍ ଅଧିକାରୀ ପ୍ରଦୀପ କୁମାର ଝା ଆର୍ ଟେକ୍ନିସିଆନ୍ 2 ସୁପ୍ରଭାତ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବତଟ ରେଲପଥ ଶ୍ରେଷ୍ଠ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଶିଳ୍ପ ବିଭାଗଟି ଯୁଗ୍ମ ପୁରସ୍କାର ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଗଲାକାଲ ଭିଡ଼ିଓ କନ୍ଫରେନ୍ସିଂ ଜରିଏ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଆର୍ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିକରି ସରକାରଙ୍କର 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନକେ ସଫଲ କରବାର ଦିଗେ ସହଯୋଗ ମାଗିଛନ୍। ଅଭିଯାନର ଅଗ୍ରଗତିର ତଦାରଖ କରବାର ଅଲଗା ମନ୍ତ୍ରଣାଳୟ ଆର୍ ବିଭାଗମାନଙ୍କେ ଏଥି ସାମିଲ କରବାର, ଅଭିଯାନଥି ଜନସାଧାରଣଙ୍କର ଭାଗିଦାରୀ ସୁନିଶ୍ଚିତ କରବାର ଲାଗି ବିଧାୟକ, ବିଧାନ ପରିଷଦ ସଦସ୍ୟ ଆର୍ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଶ୍ରୀ ନଡ୍ଡା ସହଯୋଗ ମାଗିଛନ୍। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024-25 ଲାଗି ଭିନ୍ ଭିନ୍ ବର୍ଗଥି ଆବେଦନ ପ୍ରକ୍ରିୟା ଗଲାକାଲିନୁ ମୂଲ ହୋଇଛି। ଏହି ଆବେଦନ ପ୍ରକ୍ରିୟା ଆଇବା December 30 ତାରିଖ ତକ୍ ଚାଲବା ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଆବେଦନକାରୀମାନେ ଧାରିତ ସମୟ ଭିତରେ msp.odisha.gov.in ଥି ଏହି ପୁରସ୍କାର ଲାଗି ଆବେଦନ କରିପାରିବେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନତି ଥିବାର ଭିନ୍ ଭିନ୍ ବିଭାଗ ଲାଗି ଏହି ପୁରସ୍କାର ପ୍ରଦାନ କରାଯିବା ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। ସାରା ରାଜ୍ୟ ପାଣି ପଞ୍ଚାୟତ ପକ୍ଷ ଆଷ୍ଠାନୁ ଆଇବା ମାସ 5 ତାରିଖ ତକ୍ ପାଳନ ହେଉଛି। ଏହି ଅବସରରେ ରାଜ୍ୟ ଜଳସମ୍ପଦ ବିଭାଗ ତରଫ ରାଜ୍ୟର ଭିନ୍ ଭିନ୍ ଇଲାକାନ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ହେବା। ଏଣୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟ 39,384 ପାଣି ପଞ୍ଚାୟତ ଏଛାନ୍ କାମ କରୁଛି। ସେନ୍ତା ବଡ଼ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଗଠନ କରାଯାଇଛି। ମହିଳାମାନଙ୍କୁ ଏହି ପାଣି ପଞ୍ଚାୟତ ସାମିଲ କରବାର ସହିତ ସମାନ ଅଧିକାର ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ତରଫ ସୂଚନା ମିଳିଛି। ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ଘର ଖେପ ଆର୍ଥିକ ସାହାଯ୍ୟ ଆଇବା ମାସେ ହିତାଧିକାରୀମାନଙ୍କୁ ମିଳିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଶ୍ରୀମତୀ ପରିଡ଼ା କହିଛନ୍, ଏହି କ୍ଷେପଥି 20 ଲକ୍ଷରୁ ଅଧିକା ହିତାଧିକାରୀଙ୍କୁ ସାହାଯ୍ୟ ଦିଆଯିବା। ବାକି ଥିବାର ସୁଭଦ୍ରା ହିତାଧିକାରୀଙ୍କର ଆବେଦନପତ୍ରମାନଙ୍କୁ ଏହି ମାସ 30 ତାରିଖ ତକ୍ ଯାଞ୍ଚ କରାଯାଇକରି ପ୍ରକୃତ ହିତାଧିକାରୀଙ୍କୁ ଜାନୁଆରୀ ମାସେ ସୁଭଦ୍ରା ଆର୍ଥିକ ସାହାଯ୍ୟ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟ ଥିବାର ସରକାରୀ ମେଡିକାଲ କଲେଜମାନଙ୍କେ ଏମ୍ବିବିଏସ୍ ସିଟ୍ ସଂଖ୍ୟା ଆଉ 200ଟା ବଢ଼ାଯିବା ବୋଲି ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ସୂଚନା ଦେଇଛି। ଏନ୍ଟିଏର ସୂଚନା ଅନୁସାରେ ଆଇବା ଶିକ୍ଷାବର୍ଷରୁ ତାଲଚେର ଆର୍ ଫୁଲବାଣୀ ସରକାରୀ ମେଡିକାଲ କଲେଜନ 100ଟା ଲେଖା ସିଟ୍ଥି ଛାତ୍ରଛାତ୍ରୀ ନାଁ ଲେଖାବେ। ବଢ଼ାଯାଇଥିବାର 200ଟା ସିଟ୍ ଭିତରେ 85% ଓଡ଼ିଆ ପିଲାଙ୍କର ଲାଗି ଆର୍ 15% ସିଟ୍ ଭାରତୀୟ କୁଟା ରହିବା। ଭୁବନେଶ୍ୱର ୟୁନିଟ୍ 5 ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଇବାକେଲ ହେବାରକେ ଥିବାର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ସରକାରୀ କାର୍ଯ୍ୟସୂଚୀକେ ନଜରଥି ରଖିକରି ଏତାକେ ବନ୍ଦ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସୌରଶକ୍ତି ଉତ୍ପାଦନ କ୍ଷେତ୍ରଥି ସମଲେଶ୍ୱରୀ ମନ୍ଦିର ମାଇଲଖୁଟା ସ୍ଥାପନା କରବାରକେ ଯାଉଛି। ଆଜି ଏହି ପ୍ରକଳ୍ପର ଶୁଭାରମ୍ଭ ହେବା ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍। ଇତାର ଜରିଏ ଫି ଦିନ ପାଖାପାଖି 120 କିଲୋୱାଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇପାରବା। ଇଟା କାର୍ଯ୍ୟକ୍ଷମ ହେଲେ ସମଲେଶ୍ୱରୀ ମନ୍ଦିର ବିଦ୍ୟୁତ୍ ବିଲ୍ 40% କମ୍ବା। ସୌରଶକ୍ତି ଉତ୍ପାଦନ ଲାଗି ମନ୍ଦିର ପରିସର ନଥିବାର ପ୍ରଶାସନିକ କୋଠା ଆର୍ ଭକ୍ତମାନଙ୍କ ଲାଗି ବନା ହୋଇଥିବାର ଅପେକ୍ଷା ଗୃହ ଛାତ ଉପରେ ସୋଲାର ପେନାଲ ସ୍ଥାପନା କରାଯାଇଛି। ମନ୍ଦିରଥି ବିଦ୍ୟୁତ୍ ବ୍ୟବସ୍ଥା ଲାଗି 240 କିଲୋୱାଟ ବିଦ୍ୟୁତ୍ ଶକ୍ତି ଦରକାର ହେଉଛି। ଆଇବା January 4 ମୁହୁଲେବାରକେ ଥିବାର ସମ୍ବଲପୁର ଲୋକମହୋତ୍ସବ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗଲାକାଲ ହୋଇଯାଇଛି। ବୈଠକଥି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ପ୍ରସ୍ତୁତି କାମର ସମୀକ୍ଷା କରିଛନ୍। ପ୍ରସ୍ତୁତି ବୈଠକଥି ସବୁ କମିଟି ନିଜର ବଜେଟ୍ ଆର୍ କାର୍ଯ୍ୟକ୍ରମ ଆୟୋଜନ ଅଗ୍ରଗତି ବାବଦେ ମତାମତ ଉପସ୍ଥାପନ କରିଥିଲେ। ସେଆଡ଼େ ଆଜି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ମହୋତ୍ସବ ଲାଗି ଉଦ୍ଘୋଷକ ଉଦ୍ଘୋଷିକା ବଛାଯିବା ବୋଲି କମିଟି ତରଫ କୁହାଯାଇଛି। ଏଛିନ୍ତି ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।